ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଚନ୍ଦ୍ରଭାଗା ବେଳାଭୂମିରେ କୋଣାର୍କ ଇକୋ ରିଟ୍ରିଟ୍କୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଦେଶରେ ଇକୋ ରିଟ୍ରିଟ୍ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ଇକୋ ରିଟ୍ରିଟ୍ ଦ୍ୱାରା ସ୍ଥାନୀୟ ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି, ପରିବେଶ ସମ୍ପର୍କରେ ସଚେତନତା ଓ ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧି ସମ୍ଭବ ହୋଇପାରିଛି। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପର୍ଯ୍ୟଟନ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସରକାର 15 ଆଦର୍ଶ ସ୍ଥଳକୁ ବିକଶିତ କରିବା ସହ 25 ଜୀବିକା ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ଥର ଇକୋ ରିଟ୍ରିଟ୍ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ 70 ବିଳାସପୂର୍ଣ୍ଣ ତମ୍ବୁ ଘର ନିର୍ମାଣ କରାଯାଇଛି।
ତାର ଶୁଭାରମ୍ଭ ହେଇଛି। ଆଗାମୀ ଦିନରେ ଅନେକ ବିଦେଶରୁ ପର୍ଯ୍ୟଟକ ଅନେକ ଲୋକ ଆସିବେ, ଏଠି ମଜା ନେବେ। ଏଥିରେ ଅର୍ଥନୈତିକ ଆମ ପିଲାମାନଙ୍କର ଏଥିରେ ନିଯୁକ୍ତିର ସୁଯୋଗ ରିଟ୍ରିଟ୍ ଆମକୁ ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ବହୁତ ବଡ ଗୋଟିଏ ଅର୍ଥନୈତିକ ଦୃଷ୍ଟିକୋଣରୁ ପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏଠି ଅନେକ କର୍ମଶାଳା ହବ, ଅନେକ ସେମିନାର ହବ, ଅନେକ କନକ୍ଲେଭ ହବ। ଆମେ ଏଥିରେ ହୋଟେଲ ବିଜନେସ ସହିତ ଆମର ପର୍ଯ୍ୟଟନ କ୍ଷେତ୍ରକୁ ଏକ ବିଶାଳ କରିବା ପାଇଁ ଏବଂ ଅର୍ଥନୈତିକ ମଧ୍ୟ ଓଡ଼ିଶାର ବୃଦ୍ଧି ହେବ।
ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ପୁନର୍ବିକାଶ ପାଇଁ 1337 ରେଳ ଷ୍ଟେସନ ଚିହ୍ନଟ କରାଯାଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ ଓଡ଼ିଶାର ରେଳ ଷ୍ଟେସନଗୁଡ଼ିକର ପୁନର୍ବିକାଶ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ଝାରସୁଗୁଡ଼ା ଜଙ୍କସନ୍, ସମ୍ବଲପୁର, ଅନୁଗୁଳ, ଭୁବନେଶ୍ୱର ଏବଂ ପୁରୀ ସମେତ 69 ଷ୍ଟେସନ ଏଥିରେ ସାମିଲ ରହିଛି। ଅମୃତ ଭାରତ ଯୋଜନାରେ କଟକ, ବରପାଲି, ପାରଳାଖେମୁଣ୍ଡି, ବିମଳାଗଡ଼ ଓ ବାରିପଦା ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଲୋକଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ଅର୍ଥନୈତିକ ପ୍ରଗତିକୁ ଶକ୍ତି ଦେଉଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ନୟାଗଡ଼ ଜିଲ୍ଲାର ରାସୁଣାଖଳଠାରେ ରାସୁଣାଖଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରଜାମଣ୍ଡଳ ଆନ୍ଦୋଳନରେ ଏହି ଅଞ୍ଚଳର ଉଲ୍ଲେଖନୀୟ ଭୂମିକା ରହିଥିଲା। ରାଜ୍ୟ ଓ ଦେଶର ପ୍ରଗତି ପାଇଁ କୃଷକ, ବ୍ୟବସାୟୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ପରାକାଷ୍ଠା ପ୍ରଦର୍ଶନ କରିବା ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ସାଂସଦ ଡକ୍ଟର ସମ୍ବିତ ପାତ୍ରଙ୍କ ସମେତ ଅନ୍ୟ ବିଧାୟକମାନେ ଯୋଗ ଦେଇଥିଲେ। ଓଡ଼ିଶା ବାର୍ ଆସୋସିଏସନ୍ ପକ୍ଷରୁ ଆସନ୍ତାକାଲି କଟକ ଶହୀଦ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ମଧ୍ୟ ସାମିଲ ହେବେ। ବାର୍ ଆସୋସିଏସନ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଓ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ସମ୍ବର୍ଦ୍ଧିତ କରାଯିବ। ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ସ୍ୱୟଂଶାସିତ ବୈଜ୍ଞାନିକ ସଂସ୍ଥା ଭାସ୍କରାଚାର୍ଯ୍ୟ, ରାଷ୍ଟ୍ରୀୟ ମହାକାଶ ପ୍ରଯୁକ୍ତି ଓ ଜିଓ ଇନ୍ଫର୍ମେଟିକ୍ସ ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ଏହାଦ୍ୱାରା ଡାଟା ଆଧାରିତ ସଂଯୁକ୍ତ ଭିଭିଭୂମିର ବିକାଶ ତ୍ୱରାନ୍ୱିତ ହେବ। ଏହି ବୁଝାମଣା ଡିଜିଟାଲ୍ ତଥ୍ୟ ଏବଂ ସଂଯୁକ୍ତ ନିର୍ଣ୍ଣୟ ସମର୍ଥନ ବ୍ୟବସ୍ଥା ବ୍ୟବହାର କରି ଉନ୍ନତ ଏବଂ ସମନ୍ୱିତ ଭିତ୍ତିଭୂମି ଯୋଜନାକୁ ବିକଶିତ କରିବାରେ ସହାୟକ ହେବ ବୋଲି ଶ୍ରୀ ଆହୁଜା କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୃଷି ତଥ୍ୟ ପ୍ଲାଟଫର୍ମ ଏଗ୍ରିଷ୍ଟାକ୍ ବୈଠକରେ ଖରିଫ୍ ଓ ରବି ଫସଲର ଡିଜିଟାଲ୍ ସର୍ବେକ୍ଷଣ ଉପରେ ଆଲୋଚନା ହୋଇଯାଇଛି। 2025 ବର୍ଷରେ ବରଗଡ଼ ଓ ଝାରସୁଗୁଡ଼ା ସର୍ବେକ୍ଷଣରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ସଫଳତା ହାସଲ କରିଥିବା ବୈଠକରୁ ଜଣାପଡ଼ିଛି। ଏଗ୍ରିଷ୍ଟାକ୍ ମାଧ୍ୟମରେ ସରକାର କୃଷକଙ୍କ ଜମି, ଫସଲ ସମ୍ବନ୍ଧୀୟ ସୂଚନା ଡିଜିଟାଲ୍ ମାଧ୍ୟମରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛନ୍ତି। ଦେଶ 2001 ଆଜିର ଦିନରେ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ ଓ ସଂସଦର ସଦସ୍ୟମାନେ ସଂସଦ ଭବନ ପରିସରରେ ଶହୀଦମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ ନୂଆପଡ଼ା ଜିଲ୍ଲାରେ ଥିବା 12 ଖଣି ନିଲାମ ହେବ। ଏନେଇ ଖଣିଜ ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ମହାବିଦ୍ୟାଳୟଠାରେ ଭୋଟର ସାକ୍ଷରତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। 18 ବର୍ଷ ପୂର୍ଣ୍ଣ ହୋଇଥିବା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ତାଲିମ ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାରେ ଆସନ୍ତା ପଞ୍ଚାୟତ ନିର୍ବାଚନ ସୁଚାରୁରୂପେ ସମ୍ପାଦନ କରିବା ନେଇ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୋଟର ତାଲିକା ସଂଶୋଧନ ମତଦାନ କେନ୍ଦ୍ରର ସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।